36 ନମ୍ବର ୱାର୍ଡରୁ 36 ନମ୍ବର ୱାର୍ଡ ମଙ୍ଗଳାସାହିରୁ ମୁଁ ଦୟାନିଧି ସ୍ୱାଇଁ କହୁଛି ଯେ ଆମ ଏଇ ୱାର୍ଡରେ ଯାହା ସବୁ ଅଳିଆ ଆବର୍ଜନା ସବୁ ପଡ଼ିକି ରହୁଥିଲା ତାହା ଏବେ ସୁଚାରୁ ରୂପେ ସବୁ ସଫା ହେଉଛି ଆଉ ପରିବେଶ ଖୁବ ଭଲ ଅଛି ଆଉ ଜଳ ବି ଜଳର କିଛି ଅସୁବିଧା ବିଶେଷ ନାହିଁ ଆଉ ସୁରଜ ଲାଇନ କାମ ଅଧା ହେଇକି ପଡ଼ିଛି ଆଉ ରୋଡ କାମ ହେଇନି ରୋଡ କାମଟା ଟିକେ ଶୀଘ୍ର ହେଇଗଲେ ବର୍ଷା ଦିନ ପୂର୍ବରୁ ଆମେ 37 ନମ୍ବର ୱାର୍ଡବାସୀମାନେ ଟିକେ ସୁବିଧା ପାଇବୁ ଆଉ ଏଇସବୁ କଥା ଆଉ ଲାଇଟ୍ ଫାଇଟ୍ ସବୁ ଠିକ ଅଛି ଆଉ।